ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାର କୃଷକଙ୍କ ସଶକ୍ତିକରଣ ପାଇଁ ବିଭିନ୍ନ କୃଷି ସମୃଦ୍ଧି ଯୋଜନା ଲାଗୁ କରୁଛନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାର ପାଟନାଠାରେ ପ୍ରତିଷ୍ଠା ହେବ ବୃହତ୍ ଷ୍ଟିଲ୍ ପ୍ଲାଣ୍ଟ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀ ଆୟୋଜିତ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଭୁବନେଶ୍ୱରରେ ହେବ ଅନୁଷ୍ଠିତ। ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବଜେଟ୍ ସମ୍ବନ୍ଧରେ ବିଭିନ୍ନ ସ୍ଥାନରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ। କୃଷକମାନଙ୍କର ଆମ ସମାଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। 60%ରୁ ଅଧିକ ଲୋକେ କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ ଉପରେ ନିର୍ଭରଶୀଳ। ରାଜ୍ୟ ସରକାର କୃଷକଙ୍କ ସଶକ୍ତିକରଣ ପାଇଁ ବିଭିନ୍ନ କୃଷି ସମୃଦ୍ଧି ଯୋଜନା ଲାଗୁ କରୁଛନ୍ତି ବୋଲି ଶ୍ରୀ ମାଝି ମତବ୍ୟକ୍ତ କରିଛନ୍ତି। କେନ୍ଦୁଝର ଜିଲ୍ଲାର ପାଟନାଠାରେ ଏକ ବୃହତ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି। କାରଖାନା ପ୍ରତିଷ୍ଠା ଲାଗି ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋ ମଧ୍ୟରେ ରାଜ୍ୟ ସରକାରଙ୍କ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 30,000-40,000 କୋଟି ଟଙ୍କା ବ୍ୟୟ ଅଟକଳରେ କାରଖାନା ପ୍ରତିଷ୍ଠା ହେବ ବୋଲି ଶ୍ରୀ ମାଝି କହିଛନ୍ତି। ଆଗାମୀ ଦିନରେ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ସ୍ୱୟଂଶାସିତ କଲେଜ କରାଯିବା ସହ ଏହାର ବିକାଶ ପାଇଁ 4 କୋଟି ଟଙ୍କାର ଅନୁଦାନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଇକଳାଠାରେ ଅନୁଷ୍ଠିତ କ୍ରିକେଟ୍ ମ୍ୟାଚ୍ର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସନ୍ଧ୍ୟାରେ କେନ୍ଦୁଝର କାଳିପଡ଼ିଆରେ ଆୟୋଜିତ ଆଞ୍ଚଳିକ କଳିଙ୍ଗ ହର୍ବାଲ୍ ମେଳାରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପୂର୍ବାହ୍ନରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଜନ ଅଭିଯୋଗ ଶୁଣାଣି କରିବେ। ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ ଆଜି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ସଶକ୍ତିକରଣର ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି କହିଛନ୍ତି,
ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ଆହୁରି କଠୋର ପରିଶ୍ରମ କରିବାକୁ ପଡିବ। ମହିଳା ସଶକ୍ତିକରଣ ଗୋଟେ ନାରା ନୁହେଁ, ଇଏ ଗୋଟେ ପ୍ରକ୍ରିୟା।
ସହରାଞ୍ଚଳରେ 15,000 ଏବଂ ଗ୍ରାମାଞ୍ଚଳରେ ମାସିକ ଆୟ 10,000 ଟଙ୍କା ଥିବା ହିତାଧିକାରୀମାନେ ସେମାନଙ୍କର ରାସନ କାର୍ଡ ତୁରନ୍ତ ଫେରସ୍ତ କରିବାକୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ପୂର୍ବରୁ 6 ଲକ୍ଷ ଆବେଦନକାରୀ ରାସନ କାର୍ଡ ପାଇବାକୁ ଥିବାବେଳେ ଗତକାଲି ପଞ୍ଜୀକରଣ ପୋର୍ଟାଲରେ 1,500 ହିତାଧିକାରୀ ଆବେଦନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା 80,000 ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଇଥିବା ମନ୍ତ୍ରୀ କହିଛନ୍ତି। ସେମାନଙ୍କ ମଧ୍ୟରେ 4,000 ସରକାରୀ କର୍ମଚାରୀ ଅଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି,
1 ମାର୍ଚ୍ଚରୁ ଆମେ ପୋର୍ଟାଲ ଖୋଲିଦେଇଛୁ, ଅର୍ଥାତ୍ କାଲିଠୁ ଖୋଲିଗଲା ଏବଂ ବହୁତ ଲୋକ ଆପ୍ଲାଏ କରିବା ଆରମ୍ଭ କରିଦେଇଛନ୍ତି। ମୁଁ ଆପଣମାନଙ୍କ ଜରିଆରେ ନିବେଦନ କରିବି, ଯେଉଁମାନେ ଗରିବ ଲୋକ ଅଛନ୍ତି, କାର୍ଡରୁ ବଞ୍ଚିତ ଥିଲେ ସେମାନେ ଆପ୍ଲାଏ କରନ୍ତୁ, ଆମେ ତାଙ୍କ କଥା ନିଶ୍ଚୟ ବିଚାର କରିବୁ। ଏପର୍ଯ୍ୟନ୍ତ 80,000 ଲୋକ ତାଙ୍କର କାର୍ଡ ଫେରିସାରିଲେ, ଇଏ ଗୋଟେ ବହୁତ ବଡ ଉପଲବ୍ଧି। ଯେଉଁ ଅପିଲ କରିଥିଲି ସେମାନେ ଅଧିକ ଇନକମ୍ ଏବଂ ଚାକିରି କରିଛନ୍ତି, ସେଭଳି କିଛି ଲୋକ ଆପେ ଫେରେଇ ଦିଅନ୍ତୁ, ସରକାରଙ୍କ କଥା ମାନି ଫେରେଇ ଦେଇଛନ୍ତି, ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ।
ଭୁବନେଶ୍ୱର ସ୍ଥିତ ୟୁବିସିସି କାର୍ଯ୍ୟାଳୟରେ ଅଖିଳ ଭାରତୀୟ ଆଶା କର୍ମଚାରୀ ମହାସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏଥିରେ ଯୋଗଦେଇ ଆଶା କର୍ମଚାରୀଙ୍କ ସମର୍ପଣ ଓ ପରିଶ୍ରମ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଶାକର୍ମୀ ଆମର ସମ୍ମୁଖ ଯୋଦ୍ଧା ବୋଲି କହିବା ସହ ସେମାନଙ୍କର ଅବଦାନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ଆଶାକର୍ମୀଙ୍କର ବିକାଶ ଓ ଅଧିକାର ଦିଗରେ ସଚେତନ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆସନ୍ତା ମଙ୍ଗଳବାର ଦିନ ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ମହିଳା ପ୍ରତିନିଧିମାନଙ୍କ ଜାତୀୟ କର୍ମଶାଳା ଆୟୋଜିତ ହେବ। ଏହି କର୍ମଶାଳାରେ ସଶକ୍ତ ପଞ୍ଚାୟତ ନେତ୍ରୀ ଅଭିଯାନର ଶୁଭାରମ୍ଭ କରାଯିବ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିଖିଲ ଖଡ୍ସେ, ବିଭାଗୀୟ ବରିଷ୍ଠ ପଦାଧିକାରୀମାନଙ୍କ ସମେତ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଦେଶରେ ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ମହିଳା ପ୍ରତିନିଧିମାନଙ୍କ ପାଇଁ କ୍ଷମତା ବୃଦ୍ଧି, ଦକ୍ଷତା ବୃଦ୍ଧିକୁ ସୁଦୃଢ଼ କରିବା ଏହି କର୍ମଶାଳାର ଉଦ୍ଦେଶ୍ୟ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଜନସାଧାରଣ ଏଥିପାଇଁ ସେମାନଙ୍କର ପଞ୍ଜୀକରଣ ପ୍ରାପ୍ତି ସ୍ୱୀକାରପତ୍ର, ବ୍ୟକ୍ତିଗତ ପରିଚୟପତ୍ର ଏବଂ ନିଜର ଅଭିଯୋଗ ପତ୍ର ସହ ଭୁବନେଶ୍ୱର ୟୁନିଟ୍ 5 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁବପିଢ଼ି ଉଦ୍ୟୋଗୀ ହେବା ସହ ରାଜ୍ୟ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାରୀ ହେବା ପାଇଁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। କଟକ ରାମଦାସପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ରେ ନବନିର୍ମିତ ଫ୍ଲେକ୍ସିବଲ୍ ପ୍ୟାକେଜିଂ ୟୁନିଟ୍ର ଉଦ୍ଘାଟନ କରି ରାଜ୍ୟପାଳ କହିଛନ୍ତି ଏହି ୟୁନିଟ୍ ରାଜ୍ୟର ଶିଳ୍ପ ଆତ୍ମନିର୍ଭରଶୀଳ ଯାତ୍ରାରେ ଏକ ମାଇଲ୍ଖୁଣ୍ଟ ସାବ୍ୟସ୍ତ ହେବ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଉଚ୍ଚମାନର ସାମଗ୍ରୀ ଉତ୍ପାଦନ ପାଇଁ ଏହି ୟୁନିଟ୍ ଅନ୍ୟ ରାଜ୍ୟ ଉପରେ ଓଡ଼ିଶାର ନିର୍ଭରଶୀଳତା ହ୍ରାସ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଯୋଗଦେଇ ଯୁବପିଢ଼ିଙ୍କୁ ଉଦ୍ୟୋଗୀ ହେବା ପାଇଁ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ପୁରୀର ଐତିହାସିକ ଗ୍ରାମ ରଘୁରାଜପୁରରେ ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପକୁ ନେଇ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଇଆଇଟି ଭୁବନେଶ୍ୱର ଏବଂ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି ଦ୍ୱାରା ମିଳିତ ଭାବେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟର ଇନ୍ଭେଷ୍ଟ ଇଣ୍ଡିଆର ସହାୟତାରେ ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀର ବିକାଶ ପ୍ରକଳ୍ପ ଆଧାରରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ କତା, ଗୋବର କଣ୍ଢେଇ, ତାଳପତ୍ର, କାଠ ଖୋଦେଇ, ପଟ୍ଟଚିତ୍ର ଭଳି ପାରମ୍ପରିକ ହସ୍ତକଳାର ବିକ୍ରିପଟା ସମ୍ପର୍କରେ ତାଲିମ ଦିଆଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ବଜେଟ୍ ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ କର୍ମୀମାନେ ବୁଦ୍ଧିଜୀବୀ ସମ୍ମିଳନୀରେ ସେମାନଙ୍କର ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବଜେଟ୍ ଲୋକାଭିମୁଖୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତାର ପ୍ରତିଫଳନ ବୋଲି ସାଂସଦ ବୈଜୟନ୍ତ ପଣ୍ଡା ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଜିଲ୍ଲା ସଂସ୍କୃତି ଭବନରେ ବଜେଟ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଉଭୟ ନେତା କହିଛନ୍ତି 2047 ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ର ଏବଂ ଓଡ଼ିଶାକୁ 2036 ସୁଦ୍ଧା ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ମହିଳା ସଶକ୍ତିକରଣ, ଆର୍ଥିକ ଉଦାରୀକରଣ କ୍ଷେତ୍ରରେ ଉଭୟ ବଜେଟ୍ରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବୌଦ୍ଧ ଜିଲ୍ଲା ଟାଉନ୍ହଲ୍ଠାରେ ଜିଲ୍ଲା ବିଜେପି ପକ୍ଷରୁ ଚଳିତ ବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆଗତ ବଜେଟ୍କୁ ନେଇ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ ବଜେଟ୍ ଏକ ସମାବେଶୀ ବଜେଟ୍ ବୋଲି କହିଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଜନଔଷଧୀର ଗୁଣବତ୍ତା ଉଚିତ ଦାମ୍ ଯୋଗୁଁ ଏହା ସାଧାରଣ ଜନତାଙ୍କ ମଧ୍ୟରେ ଆଦୃତ ହେବା ସହ ଏହାର ଚାହିଦା ବୃଦ୍ଧି ପାଇଛି। 2021-2023 ମସିହାରେ ଜନଔଷଧୀ କେନ୍ଦ୍ରର ସଂଖ୍ୟା ଖୁବ୍ କମ୍ ଥିବାବେଳେ ବର୍ତ୍ତମାନ ରାଜ୍ୟରେ 734 କେନ୍ଦ୍ର ଖୋଲାଯାଇଛି, ଯାହାଦ୍ୱାରା ଗରିବ ଓ ମଧ୍ୟବିତ୍ତ ଲୋକମାନେ ସୁବିଧା ଓ ସୁଲଭ ମୂଲ୍ୟରେ ଔଷଧ ପାଇପାରୁଛନ୍ତି। ଗଜପତି ଜିଲ୍ଲା ପାଳାଖେମୁଣ୍ଡି କୁମୁଟି ସାହିରେ ଥିବା ଜନଔଷଧୀ କେନ୍ଦ୍ରରେ ବର୍ତ୍ତମାନ 600 ପ୍ରକାରର ଔଷଧ ଉପଲବ୍ଧ ହେଉଛି। ଏହାକୁ ସେବନ କରି ସାଧାରଣ ଲୋକ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରୁଛନ୍ତି ବୋଲି ମତ ପ୍ରକାଶ ପାଇଛି। ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ରାୟଗଡ଼ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ଆମେଦା ପଞ୍ଚାୟତର ଆଲ୍ଲାଜଲ ଗ୍ରାମଠାରେ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ବିଦ୍ୟାଳୟ, ଅଙ୍ଗନୱାଡ଼ି କୋଠା ନିର୍ମାଣ ଓ ବଦମୁଣ୍ଡିଠାରେ ଥିବା ବାଳିକା ହଷ୍ଟେଲ ସେ ପରିଦର୍ଶନ କରିଛନ୍ତି। ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ବୌଦ୍ଧ କଣ୍ଟାମାଳ ବିଧାୟକ ଯୋଗଦେଇ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ରାଜ୍ୟ ସରକାର କୃଷକଙ୍କ ସଶକ୍ତିକରଣ ପାଇଁ ବିଭିନ୍ନ କୃଷି ସମୃଦ୍ଧି ଯୋଜନା ଲାଗୁ କରୁଛନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାର ପାଟନାଠାରେ ପ୍ରତିଷ୍ଠା ହେବ ବୃହତ୍ ଷ୍ଟିଲ୍ ପ୍ଲାଣ୍ଟ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀ ଆୟୋଜିତ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଭୁବନେଶ୍ୱରରେ ହେବ ଅନୁଷ୍ଠିତ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବଜେଟ୍ ସମ୍ବନ୍ଧରେ ବିଭିନ୍ନ ସ୍ଥାନରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।